ଦ୍ୱିତୀୟ ରାଜାବଳୀ ଅଧ୍ୟାୟ ନଅ ଅନନ୍ତର ଇଲିସା ଭବିଷ୍ୟତ ବକ୍ତା ଭବିଷ୍ୟତ ବକ୍ତାଗଣର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, ତୁମ୍ଭ କଟି ବାନ୍ଧ ଓ ଏହି ତୈଳ ଶିଶି ହସ୍ତରେ ନେଇ ରାମତ୍ ଗିଲିୟତ୍କୁ ଯାଅ। ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ ନିମ୍ସିଙ୍କର ପୌତ୍ର ଜିହୋସାଫଟ୍ଙ୍କର ପୁତ୍ର ଜେହୁଙ୍କର ଅନ୍ୱେଷଣ କର ଓ ଭିତରକୁ ଯାଇ ତାହାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକି ନେଇଯାଅ। ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇଯାଅ ଓ ବିଳମ୍ବ ନ କର। ତହିଁରେ ସେ ଯୁବା ଅର୍ଥାତ୍ ସେହି ଯୁବା ଭବିଷ୍ୟତ ବକ୍ତା ରାମତ୍ ଗିଲିୟତ୍କୁ ଗଲେ, ଆଉ ସେ ଉପସ୍ଥିତ ହେବାବେଳେ ଦେଖ ସେନାପତିମାନେ ବସିଅଛନ୍ତି। ତହିଁରେ ସେ କହିଲେ, ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି। ତହୁଁ ଜେହୁ କହିଲେ, ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ? ତହିଁରେ ସେ କହିଲେ, ହେ ସେନାପତି, ତୁମ୍ଭଠାରେ। ଏଥିରେ ସେ ଉଠି ଗୃହ ଭିତରକୁ ଗଲେ। ତହୁଁ ଭବିଷ୍ୟତ ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ପୁଣି ଆମ୍ଭେ ଯେପରି ଇସେବଲ ହସ୍ତରୁ ଆମ୍ଭ ଦାସ ଭବିଷ୍ୟତ ବକ୍ତାଗଣର ରକ୍ତର ଓ ସଦାପ୍ରଭୁଙ୍କ ଦାସ ସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବ୍ର ବଂଶକୁ ଆଘାତ କରିବ, କାରଣ ଆହାବ୍ର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଞ୍ ସନ୍ତାନକୁ ଓ ବଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା, ଆଉ ଆମ୍ଭେ ଆହାବ ବଂଶକୁ ନବାଟର ପୁତ୍ର ଜାରବ୍ୟାମ୍ର ବଂଶତୁଲ୍ୟ ଓ ଅହିଅର ପୁତ୍ର ବାସାର ବଂଶତୁଲ୍ୟ କରିବା। ପୁଣି କୁକୁରମାନେ ଇସେବଲକୁ ଜିସ୍ରେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନଥିବେ। ତେଣୁ ଭବିଷ୍ୟତ ବକ୍ତା ଦ୍ୱାର ଫିଟାଇ ପଳାଇଗଲେ। ତହିଁରେ ଜେହୁ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ କତିକି ଆସିଥିଲା? ତହିଁରେ ସେମାନଙ୍କୁ କହିଲେ, ସେ ଲୋକକୁ ଓ ତାହାର କଥା କ'ଣ ତୁମେମାନେ ତ ଜାଣ। ଏଥିରେ ସେମାନେ କହିଲେ, ଏ ମିଛ, ଏବେ ଆମ୍ଭମାନଙ୍କୁ କୁହ। ତହୁଁ ସେ କହିଲେ, ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ତେଣୁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଜେହୁଙ୍କର ତଳେ ରଖିଲେ ଓ ତୁରି ବଜାଇ କହିଲେ, ଜେହୁ ରାଜା ହେଲେ। ଏଥିରେ ନିମ୍ସିଙ୍କର ପୌତ୍ର ଜିଓସାଫଟ୍ଙ୍କର ପୁତ୍ର ଜେହୁ ଜୋରାମଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେ ସମୟରେ ଜୋରାମ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାଏଲଠାରୁ ରାମତ୍ ଗିଲିୟତ୍ ରକ୍ଷା କରୁଥିଲେ। ମାତ୍ର ଜୋରାମ ରାଜା ଅରାମର ରାଜା ହସାଏଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଜିସ୍ରେଲକୁ ଫେରିଯାଇଥିଲେ। ପୁଣି ଜେହୁ କହିଲେ, ଯେବେ ଏ ତୁମମାନଙ୍କ ମତ, ତେବେ ଜିସ୍ରେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇଯିବାକୁ ନ ଦିଅ। ତହିଁରେ ଜେହୁ ରଥରେ ଚଢ଼ି ଜିସ୍ରେଲକୁ ଗଲେ, କାରଣ ସେ ସ୍ଥାନରେ ଜୋରାମ ଶଯ୍ୟାଗତ ହୋଇଥିଲେ। ପୁଣି ଜିହୁଦାର ରାଜା ଅହସିୟ ଜୋରାମଙ୍କୁ ଦେଖିବାକୁ ଆସିଥିଲେ। ସେତେବେଳେ ପ୍ରହରୀ ଜିସ୍ରେଲ ଦୁର୍ଗ ଉପରେ ଠିଆ ହୋଇଥିଲା। ପୁଣି ଜେହୁ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ନିରୀକ୍ଷଣ କରି କହିଲା, ମୁଁ ଏକ ଦଳ ଲୋକ ଦେଖୁଅଛି। ତହିଁରେ ଜୋରାମ କହିଲେ, ଜଣେ ଅଶ୍ୱାରୋହୀକି ନେଇ ସେମାନଙ୍କୁ ଭେଟିବା ପାଇଁ ପଠାଅ ଓ ସେ ପଚାରୁ, କୁଶଳ କି? ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ଭେଟିବାକୁ ଯାଇ କହିଲା, ରାଜା ପଚାରୁଛନ୍ତି, କୁଶଳ କି? ତହିଁରେ ଜେହୁ କହିଲେ, କୁଶଳରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମୋ ପଛକୁ ଯାଅ। ଏଥିରେ ପ୍ରହରୀ ଜଣାଇ କହିଲା, ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରି ଆସୁନାହିଁ। ତେଣୁ ସେ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ ସେମାନଙ୍କ ନିକଟକୁ ଯାଇ କହିଲା, ରାଜା ପଚାରୁଅଛନ୍ତି, କୁଶଳ କି? ପୁଣି ଜେହୁ ଉତ୍ତର କଲେ, କୁଶଳରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମୋ ପଛକୁ ଯାଅ। ଏଥିରେ ପ୍ରହରୀ ଜଣାଇ କହିଲା, ସେ ଜଣାଇ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରି ଆସୁନାହିଁ। ପୁଣି ରଥଚାଳନ ନିମ୍ସର ପୁତ୍ର ଜେହୁର ଚାଳନ ପରି, କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ। ତେବେ ଜୋରାମ କହିଲେ, ରଥ ପ୍ରସ୍ତୁତ କର। ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଜୋରାମ ଓ ଜିହୁଦାର ରାଜା ଅହସିୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଜେହୁଙ୍କୁ ଭେଟିବାକୁ ଯାଇ ଜିସ୍ରେଲୀୟ ନାବତ୍ର ଭୂମିରେ ତାଙ୍କୁ ଦେଖିଲେ। ପୁଣି ଜୋରାମ ଜେହୁଙ୍କୁ ଦେଖନ୍ତେ ତାଙ୍କୁ ପଚାରିଲେ, ଜେହୁ କୁଶଳ କି? ତହିଁରେ ସେ ଉତ୍ତର କଲେ, ଯେ ଯାଏ ତୁମ୍ଭ ମାତା ଇସେବଲର ଏତେ ବ୍ୟଭିଚାର ଓ ମାୟାବିତ୍ତ ଅଛି, ସେ ଯାଏ କି କୁଶଳ। ଏଥିରେ ଜୋରାମ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସିୟଙ୍କୁ କହିଲେ, ହେ ଅହସିୟ, ଷଠତା ହେଲା। ତହୁ ଜେହୁ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଜୋରାମଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ ତୀର ତାଙ୍କ ହୃଦୟ ଦେଇ ବାହାରିଗଲା। ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ। ତେବେ ଜେହୁ ଆପଣା ସେନାପତି ବିଦକରକୁ କହିଲେ, ତାହାକୁ ଉଠାଇ ନେଇ ଜିସ୍ରିଏଲିଓ ନାବତର କ୍ଷେତ୍ରଭୂମିରେ ପକାଇ ଦିଅ, କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାଦଗମନ କରିବାବେଳେ ସଦାପ୍ରଭୁ କି ପ୍ରକାରେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ଏହା ସ୍ମରଣ କର। ଯଥା ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଗତକାଲି ନାବତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ, ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା। ଏହା ସଦାପ୍ରଭୁଙ୍କ ଉକ୍ତି। ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇ ଦିଅ। ମାତ୍ର ଜିହୁଦାର ରାଜା ଅହସ୍ୟ ଏହା ଦେଖି ଉଦ୍ୟାନ ଗୃହର ପଥ ଦେଇ ପଳାଇଲେ। ତହିଁରେ ଜେହୁ ତାଙ୍କର ପଛେ ପଛେ ଯାଇ କହିଲେ, ତାହାକୁ ମଧ୍ୟ ରଥରେ ଆଘାତ କର। ତହୁ ସେମାନେ ଜିବ୍ଲିୟମ୍ ନିକଟସ୍ଥ ଗୁର୍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ, ଆଉ ସେ ମଗିଦକୁ ପଳାଇ ସେଠାରେ ମଲେ। ତହୁ ତାଙ୍କର ଦାସମାନେ ତାଙ୍କୁ ରଥରେ ଜେରୁସାଲମକୁ ନେଇଗଲେ ଓ ଦାଉଦ ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ। ଆହାବଙ୍କର ପୁତ୍ର ଜୋରାମଙ୍କର ଅଧିକାରର ଏକାଦଶ ବର୍ଷରେ ଅହସ୍ୟ ଜିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ। ଏ ଉତ୍ତାରେ ଜେହୁ ଜିସ୍ରିଏଲରେ ଉପସ୍ଥିତ ହୁଅନ୍ତେ ଇସେବଲ ତାହା ଶୁଣିଲା। ତେଣୁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା। ପୁଣି ଜେହୁ ଦ୍ୱାରରେ ପ୍ରବେଶ କରିବା ବେଳେ ଇସେବଲ କହିଲା, ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି? ଏଥିରେ ଜେହୁ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, କିଏ ମୋ ପକ୍ଷରେ ଅଛି, କିଏ? ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ। ଏଥିରେ ସେ କହିଲେ, ତାକୁ ତଳକୁ ପକାଇ ଦିଅ। ତହୁଁ ସେମାନେ ତାକୁ ତଳକୁ ପକାଇଦେଲେ। ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟିକି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ। ଏ ଉତ୍ତାରେ ଜେହୁ ଭିତରକୁ ଯାଇ ଭୋଜନପାନ କଲେ, ଆଉ ସେ କହିଲେ, ଏବେ ସେହି ସାପଗ୍ରସ୍ତା ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ୟା। ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ, ମାତ୍ର ତାହା ମୁଣ୍ଡର ଖପୁରି ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ। ଏହେତୁ ସେମାନେ ଫେରିଆସି ତାଙ୍କୁ ଜଣାଇଲେ। ତହିଁରେ ସେ କହିଲେ, ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିସ୍ବିୟ ଏଲିଓଙ୍କ ଦ୍ୱାରା ଏହା କହିଥିଲେ। ଯଥା ଜିସ୍ରିଏଲିଓ ଭୂମିରେ କୁକୁରମାନେ ଇସେବେଲର ମାଂସ ଖାଇବେ, ଆଉ ଜିସ୍ରିଏଲିଓ ଭୂମିରେ ଇସେବେଲର ଶବ କ୍ଷେତ୍ର ଉପରେ ଖତ ପରି ହେବ, ତହିଁରେ ଏ ଇସେବେଲ ବୋଲି ଲୋକେ କହିବେ ନାହିଁ।